ହ୍ୟାଲୋ ହ୍ୟାଲୋ ସାର୍ ନମସ୍କାର, ମୁଁ ତିଳୋତ୍ତମ ପ୍ରଧାନ କହୁଛି, 6 ନମ୍ବର ୱାର୍ଡର, 66 ନମ୍ବର ୱାର୍ଡର ତିଳୋତ୍ତମ ପ୍ରଧାନ କହୁଛି। ହଁ, ରୋଡ ମଝିରେ ଯୋଉ ଆମ ଡ୍ରେନ ହେଇଛି, ମାଟି ଫାଟି ସବୁ ବାହାରି ପଇଲା, ଠିକ ଲାଗିଲା ଆମ ଦିଦି। ସେ ଡ୍ରେନର ପାଣିଟା ସିଆଡେ ଯାଉନି, ଆମର ଇଆଡେ କ୍ରସ କରିକିରି ଆସୁଛି। ସାର ସେଥିରେ ଟିକେ ଦୟା କରିକିରି କରିଦବ ବୋଇଲେ ପାଣିଟା ଆମର ଖୋଲା ହେଇକିରି ଯିବ, ନ ପାଣି ନ ଯିବାରୁ ଆମକୁ ସବୁ ଅସୁବିଧା ହଉଛି। ପାଣି ଟିକେ ହେଲେ ଅସୁବିଧା, ଗୋଟେ ଟାଇମ ପାଣି ଆସୁଛି, କିଏ ରଖିପାରୁଛୁ ଅଳପ ଆଇଲେ, କିଏ ରଖିପାରୁଛୁ କିଏ ରଖିପାରୁନୁ, ଏମିତି ଅସୁବିଧାରେ ଆମେ ହଇରାଣ ହଉଛୁ ଟିକେ ପାଣିଟା। ଆଉ ଆପଣ ସେତିକି ଦୟା କରିକିରି କର। ଆଉ
ଫେରି କହିଲା।